ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 80 ନମ୍ବର ସ୍ୱାଧୀନତା ଦିବସର ଆଘର ସଞ୍ଜେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ। ସଞ୍ଜର 7 ବଜେ ରାଷ୍ଟ୍ରପତିଙ୍କର ସମ୍ବୋଧନ ଆକାଶବାଣୀର ସବୁ କେନ୍ଦ୍ର ଆଉ ଦୂରଦର୍ଶନର ସବୁ ଚ୍ୟାନେଲ୍ଥି ପ୍ରସାରିତ ହେବା। ପହିଲା ହିନ୍ଦୀ ଆଉ ତାରୁତ୍ରୁ ଇଂରାଜୀ ଭାଷାଥି ରାଷ୍ଟ୍ରପତିଙ୍କର ସମ୍ବୋଧନ ପ୍ରସାରଣ କରାଯିବା। ରାଷ୍ଟ୍ରପତିଙ୍କର ଅଭିଭାଷଣର ଅନୁବାଦ ଆଞ୍ଚଳିକ ଭାଷାଥି ରାତି 9:30 ବଜେ ଆକାଶବାଣୀଥି ପ୍ରସାରଣ କରାଯିବା। ସେଥିଲାଗି ଆଜି ସଞ୍ଜବେଲର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରାତି 8:32 ରେ ପ୍ରସାରଣ କରାଯିବା। 2030 ମସିହା ତକ ରାଜ୍ୟର ସବୁ ଇଲାକାକେ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନର ଶକ୍ତି ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ଆଉ ଆୟବାଦିନ ହେବାର୍କେ ଥିବା ଶକ୍ତି ପ୍ରକଳ୍ପ ବାବଦେ ସମୀକ୍ଷା କରିଛନ୍। ଏହାଦେ ରାଇଜେ 210 ଗ୍ରିଡ୍ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛେ। ସେଥିର୍ ଭିତରୁ ଗଲା 2 ବର୍ଷ ଭିତରେ 15 ନୂଆ ଗ୍ରିଡ୍ ସବ୍ଷ୍ଟେସନ୍ ସ୍ଥାପନା କରାଯାଇଛି। ସେନ୍ତା 2 ବର୍ଷ ଭିତରେ 788.99 ସର୍କିଟ୍ କିଲୋମିଟର ଟ୍ରାନ୍ସମିଶନ୍ ଲାଇନ୍ ବିଛା ଯାଇଛି ବୋଲି ବୈଠକନୁ ଜଣାପଡ଼ିଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟମାନେ ନିଜର ଇଲାକାର କମ୍ସେ କମ୍ ଗୋଟେ ଗାଁକେ ପୋଷ୍ୟ ଗାଁ ହିସାବେ ଗ୍ରହଣ କରିକି ସ୍ଥାନୀୟ ଲୋକଙ୍କର ଦକ୍ଷତା ଓ ସମ୍ଭାବନାକେ ଚିହ୍ନଟ କରିବାର ସହିତ ତାଲିମ ଆଉ ଔଦ୍ୟୋଗିକ ସୁଯୋଗ ତିଆରି କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଆହ୍ୱାନ ଦେଇଛନ୍। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନଥିବା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ଲାଗି ହୋଇଥିବା ଦିନିକିଆ ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମଟି ଯୋଗ ଦେଇକି ରାଜ୍ୟପାଳ କହିଛନ୍, ବିଶ୍ୱବିଦ୍ୟାଳୟମାନେ ନିଜର ଛାତ୍ରଛାତ୍ରୀ ଅଧ୍ୟାପକ ଓ ସମ୍ବଳକେ ବ୍ୟବହାର କରିବା ସହିତ ଗାଁମାନଙ୍କେ ଥିବା ଦକ୍ଷତା ଓ ସମ୍ଭାବନାକେ ଚିହ୍ନଟ କରିକି ସେ ହିସାବେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରବାର ଦରକାର। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ଭିନ୍ ଭିନ୍ ବିଭାଗର କମିଶନର ଆଉ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଓଡ଼ିଶାର ଜଳବାୟୁ ଓ ମାଟିର ସୁବିଧାକେ ନେଇକରି ଉଦ୍ୟାନ କୃଷିର ବିକାଶ ସହିତ ଚାଷୀମାନଙ୍କର କମାନୀ ବଢ଼ାଇବା ଉପରେ ସରକାର ଜୋର ଦେଉଛନ୍। ଭୁବନେଶ୍ୱର କୃଷି ଭବନର କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଗୋଟିଏ ରାଜ୍ୟସ୍ତରୀୟ ସମ୍ମିଳନୀ ଗଲାକାଲି ହୋଇଯାଇଛି। ଚାଷର ବିକାଶ, ରୋଜଗାର ବଢ଼ାବାର ଆଉ ପୋଷଣ ସୁରକ୍ଷା ଇତାର ମୂଳ ଉଦ୍ଦେଶ୍ୟ ଆଏ। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧିକାରୀମାନଙ୍କୁ ନିୟମିତ ଭାବେ କ୍ଷେତ ପରିଦର୍ଶନ କରିକି ଚାଷୀମାନଙ୍କର ସମସ୍ୟା ବୁଝ୍ବାର ଆଉ ସେଥିର ସମାଧାନ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ କ୍ଷତି ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ଆଉ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଭିତରେ ଜଳବାୟୁ ସହନଶୀଳ ଚାଷ ଲାଗି ଗୋଟିଏ ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହୋଇଛି। ରାଜ୍ୟର ଫି ଗାଁକେ ଇଣ୍ଟରନେଟ୍ ସେବା ଯୋଗାବାର ଆଉ ଡିଜିଟାଲ୍ ସେବା ପହଞ୍ଚାବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ଆଏ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଭୁବନେଶ୍ୱରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି ଅଧୀନତି ଚାଲିଥିବା ଭିନ୍ ଭିନ୍ ଟେଲିକମ୍ ପ୍ରକଳ୍ପର ସମୀକ୍ଷା କରିକି ମନ୍ତ୍ରୀ କହିଛନ୍, ରାଜ୍ୟର ଦୂରିଆ ଆଉ ଗାଁ ଇଲାକାର ମୋବାଇଲ୍ ଇଣ୍ଟରନେଟ୍ ସେବାର ପ୍ରସାର 4G 5G ସଂଯୋଗୀକରଣ ଆଉ ଟାୱାର ଲଗାବାର ପ୍ରକ୍ରିୟାକେ ତୁର୍ତ୍ତି କରିବା ଲାଗି ପଦକ୍ଷେପ ନିଆଯାଉଛି। ନେଟ୍ୱର୍କ ସଂଯୋଗୀକରଣକେ ଉନ୍ନତ କରିବା ଲାଗି ଟେଲିକମ୍ କମ୍ପାନୀମାନଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍। ହରଘର ତିରଙ୍ଗା ଅଭିଯାନ ଅଧୀନତି ରାଜ୍ୟର 30 ଜିଲ୍ଲାର ମିଶନ ଶକ୍ତିର ମହିଳାମାନେ ଧାରିତ ସମୟ ଆଘନୁ 60 ଲକ୍ଷ ଜାତୀୟ ପତାକା ବନେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମହିଳାମାନଙ୍କର ସଫଳତାକେ ନେଇକରି ତାଙ୍କର ପ୍ରତିକ୍ରିୟାଟି କହିଛନ୍, ଇଟା ଓଡ଼ିଶା ଲାଗି ଗର୍ବ ଆଉ ଗୌରବର ବିଷୟ ଆଏ। ମହିଳାମାନଙ୍କୁ ସାମୁହିକ ମଞ୍ଚ ଜରିଏ ସଶକ୍ତ କରାଗଲେ କାମକେ ସଫଳତାର ସହିତ ପୂରା କରାଯାଇ ପାର୍ବା। ମିଶନ ଶକ୍ତି ଜରିଏ ମହିଳାମାନଙ୍କର ବିକାଶ ପ୍ରକ୍ରିୟାଥି ସକ୍ରିୟ ଭାଗିଦାରୀ ହେବାର ସହିତ ସ୍ଥାୟୀ ଜୀବିକାର ସୁଯୋଗ ତିଆରି କରିପାରିଛନ୍। ଜାତୀୟ ଏକ୍ୱାଟିକ୍ ପ୍ରତିଯୋଗିତାଟି 3 ସ୍ୱର୍ଣ୍ଣପଦକ ହାସଲ କରିଥିବା ସୌର ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୁବ ସନ୍ତରଣ ପ୍ରତିଭା ସୌରଭଙ୍କୁ ଉତ୍ତରୀୟ ଆଉ ମାନପତ୍ର ଦେଇକରି ସମ୍ମାନିତ କରିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଜାତୀୟ ଏକ୍ୱାଟିକ୍ ପ୍ରତିଯୋଗିତାଟି ସୌରଭ 3 ଅଲଗା ଅଲଗା ବର୍ଗନ ଓଡ଼ିଶାର ପହିଲା ସନ୍ତରଣକାରୀ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକାନ ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତଥି ବଦଲିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ରାଜ୍ୟ ଆଇବା 18 ତକ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏ ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍,
ଆଗାମୀ 24 ଘଣ୍ଟା ପାଇଁ ଫୋକସ୍ ଯଦି ଦେଖିବା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି। ରାଜ୍ୟରେ ଅନେକ ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି।
ଏଚନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 8:32 ଜୁହାର।